ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ସୀମା ଲଙ୍ଘୁଛି ପାକିସ୍ତାନ, ଜାତିସଂଘ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା। ହରିୟାଣାକୁ ଆକ୍ରମଣ ନେଇ ଭାରତ ପାକ୍ ମୁହାଁମୁହିଁ, ଏଏନ୍ଏସ୍ର କଥାବାର୍ତ୍ତା ବାତିଲ ଆଶଙ୍କା। ମନୋଜ ପଣ୍ଡାଙ୍କୁ ସାରଳା ସମ୍ମାନ, କଥାକାର ମନୋଜ ପଣ୍ଡାଙ୍କୁ ଚଳିତ ବର୍ଷ ତାଙ୍କ ଗଳ୍ପ ସଂକଳନ ମାୟା ବଗିଚା ପାଇଁ ଏହି ପୁରସ୍କାର ମିଳିବ। ପୁରସ୍କାର ବାବଦକୁ ନଗଦ 5 ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ। 18 ମାସରେ ଖୋଲିବ ପେମେଣ୍ଟ ବ୍ୟାଙ୍କ, 11ଟି ସଂସ୍ଥାଙ୍କୁ ମିଳିଲା ନୀତିଗତ ଲାଇସେନ୍ସ। ଓଡ଼ିଶାରେ ପ୍ରଥମେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାଜ୍ୟର ଯୋଜନା ଖର୍ଚ୍ଚ 31,517 କୋଟି। ସାଙ୍ଗାକାରାଙ୍କ ଶେଷ ଟେଷ୍ଟ, ଶ୍ରୀଲଙ୍କା ପାଇଁ ଶୃଙ୍ଖଳା, ଭାରତ ଲାଗି ସମତୁଲ ସୁଯୋଗ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।